ନୂତନ ବର୍ଷର ଅଭିନନ୍ଦନ କବିତା ନୂଆ ବର୍ଷ ସିନ୍ଦୁରା ଫାଟି ଉଇଁ ଆସୁଥିବା ସୂର୍ଯ୍ୟ ମୁଠାଏ ଅବିର ବିଛାଡ଼ି ଦେଇଥିଲେ ଲାଲ ରଙ୍ଗର ଗଛର ପତ୍ର ଭଳି ଝଡ଼ି ପଡ଼ୁଥିଲେ କାହାଣୀଗୁଡ଼ିକ ବର୍ଷ ତମାମର ବିଷୟ ବାସନା ନେଇ ଗୋଟା ବର୍ଷର ଅବୟବ କମଳାଙ୍ଗୀ ନୟନ ଲହଡ଼ି ମାରୁଛି କେଶ କେତେ ମନେ ପଡ଼ୁଥିଲେ କେତେକୁ ଜାଗ୍ରତ କରିବା ନେଇ ମନର ପ୍ରଯତ୍ନ ସମୟର ବାହୁପାଶରୁ ମୁକୁଳି ସାରିଥିଲା ପୁରୁଣା ସ୍ମୃତିର ଝାପ୍ସା ପ୍ରତିବିମ୍ବ ଶୁଆଯୋଡ଼ି ଗଛର ଡାଳରେ କେଡ଼େ ଆଡ଼ମ୍ବରରେ ସ୍ୱାଗତ କରୁଥିଲେ ନୂତନ ବର୍ଷକୁ ହାତ ଲମ୍ବେଇ ମା' କୋଳେ ଡେଇଁ ପଡ଼ୁଥିଲା ନବବର୍ଷ କଅଁଳ ଶିଶୁ ପରି କୁଆଁ କୁଆଁ ରାବତାର ସ୍ୱାଗତ ହେ ବ୍ରହ୍ମ ମୁହୂର୍ତ୍ତ ଦିବ୍ୟ ଚେତନାର ଧାରା କୋମଳ ପୁଣି ଗଭୀର ବସୁଧା ମାଙ୍କ ପାରିପାର୍ଶ୍ୱିକ ଦୃଶ୍ୟ ନୂତନ ବର୍ଷ ଆସିସାରିଥିଲା ଦୃଢ଼ତାର ସହିତ ପାଦ ଜମେଇ ଜାହିର କରୁଥିଲା ତାର ଅସ୍ତିତ୍ୱ ଧନ୍ୟବାଦ।